ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ରୁଷ ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ କମିଶନର ସି ଭିଜିଲ୍ ଆପ୍ରେ ଏପର୍ଯ୍ୟନ୍ତ 79,000 ଅଭିଯୋଗ ଦାଖଲ ହୋଇଛି। ମହାରାଷ୍ଟ୍ର ରାମଟେକ୍ ଲୋକସଭା ଆସନରେ କଂଗ୍ରେସ ଏହାର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି। ଗାଜାରେ ଦୁର୍ଭିକ୍ଷ ପରିସ୍ଥିତିକୁ ଏଡ଼ାଇବା ଲାଗି ସେଠାକୁ ନିର୍ବିଘ୍ନରେ ସହାୟତା ପହଞ୍ଚାଇବା ପାଇଁ ଆନ୍ତର୍ଜାତିକ ନ୍ୟାୟାଳୟ ଇସ୍ରାଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମିକ୍ସଡ୍ ଡବଲ୍ସ ଯୋଡ଼ି ଏନ୍ ସିକି ରେଡ୍ଡି ଓ ବି ସୁମିତ୍ ରେଡ୍ଡି ମାଦ୍ରିଦ୍ ସ୍ୱେନ୍ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ସହ ରୁଷ ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜୟଶଙ୍କର କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ଦ୍ୱିପକ୍ଷୀୟ ସହଯୋଗ ସମେତ ମୋଟାମୋଟି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ବଚନବଦ୍ଧତାକୁ ସେ ଦୋହରାଇଛନ୍ତି। ବୈଠକ ସମୟରେ ଉଦ୍ଘାଟନୀ ମନ୍ତବ୍ୟ ଦେଇ ଶ୍ରୀ ଜୟଶଙ୍କର କହିଥିଲେ, ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କର ଏହି ଗସ୍ତ ୟୁକ୍ରେନ୍ ପରିସ୍ଥିତିକୁ ବୁଝିବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଥିଲେ, କିଛି ମାସ ତଳେ ବିଭିନ୍ନ ସ୍ତରରେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା ଓ କିଛି ଦ୍ୱିପକ୍ଷୀୟ କଥାବାର୍ତ୍ତା ହୋଇଥିଲା। ଏହା ଯୋଗୁଁ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଭାରତକୁ 2 ଦିନ ଗସ୍ତରେ ଆସିଛନ୍ତି। ନିର୍ବାଚନ କମିଶନର ସି ଭିଜିଲ୍ ଆପ୍ରେ 79,000 ଆଚରଣ ବିଧି ଲଙ୍ଘନ ଅଭିଯୋଗ ଦାଖଲ ହୋଇଛି। ନିର୍ବାଚନ କମିଶନ କହିଛି, ଶତକଡ଼ା 99 ଭାଗ ଅଭିଯୋଗର ସମାଧାନ କରାଯାଇଛି। ଅଭିଯୋଗର 100 ମିନିଟ୍ ମଧ୍ୟରେ ଶତକଡ଼ା 79 ଭାଗ ସମାଧାନ ହୋଇଛି। 58,500 ଅଭିଯୋଗ ବେଆଇନ ହୋର୍ଡିଂ ଓ ବ୍ୟାନର ଉପରେ ଥିଲା। 1400ରୁ ଅଧିକ ଅଭିଯୋଗ ଅର୍ଥ ଉପହାର ଓ ମାଦକଦ୍ରବ୍ୟ ବଣ୍ଟନ ଉପରେ ଥିଲା। ଶତକଡ଼ା 3 ଭାଗ ଅଭିଯୋଗ ସମ୍ପତ୍ତି ନଷ୍ଟ ଉପରେ ରହିଥିଲା। ଅସ୍ତ୍ରଶସ୍ତ ପ୍ରଦର୍ଶନ କରିବା ଓ ଭୟ ପ୍ରଦର୍ଶନ କରିବା ସଂକ୍ରାନ୍ତରେ 535 ଅଭିଯୋଗ ରହିଥିଲା। ତାହା ମଧ୍ୟରୁ 529 ଅଭିଯୋଗର ସମାଧାନ କରାଯାଇଥିଲା। 1000 ଅଭିଯୋଗ ନିର୍ବାଚନ ପ୍ରଚାର କରିବା ସମୟ ପରେ ପ୍ରଚାର କରିବା ସମ୍ବନ୍ଧରେ ରହିଥିଲା। ସି ଭିଜିଲ୍ ଆପ୍ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନକୁ ନିଶ୍ଚିତ କରିବା ପାଇଁ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ଉପରେ ପର୍ଯ୍ୟବେସିତ। ମହାରାଷ୍ଟ୍ରର ରାମଟେକ୍ ଲୋକସଭା ଆସନରେ କଂଗ୍ରେସ ଏହାର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ସେହି ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। କଂଗ୍ରେସ ସେଠାରେ ରଶ୍ମି ବାର୍ବେଙ୍କୁ ଛିଡ଼ା କରାଇଥିଲା, କିନ୍ତୁ ତାଙ୍କର ଜାତି ସାର୍ଟିଫିକେଟ୍ ଅବୈଧ ଘୋଷଣା ହୋଇଥିଲା। ଗତକାଲି ସାମାଜିକ ନ୍ୟାୟ ବିଭାଗର ଜିଲ୍ଲା ଜାତି ସାର୍ଟିଫିକେଟ୍ ଯାଞ୍ଚ କମିଟି ତାହାକୁ ଅବୈଧ ଘୋଷଣା କରିଥିଲା, ଫଳରେ ବାର୍ବେଙ୍କ ପ୍ରାର୍ଥୀତ୍ୱ ନାକଚ ହୋଇଯାଇଥିଲା ଓ କଂଗ୍ରେସ ତାଙ୍କର ପତ୍ନୀ ସାମାରାଓ ବାର୍ବେଙ୍କୁ ସେଠାରୁ ଛିଡ଼ା କରାଇଥିଲା। ସେହି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ 27 ତାରିଖରେ ଶେଷ ହୋଇଥିଲା। 28 ତାରିଖରେ ସେଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ସାମାରାଓ ବାର୍ବେ ବଦଳ ପ୍ରାର୍ଥୀ ଭାବେ ତାଙ୍କର ମନୋନୟନପତ୍ର ଦାଖଲ କରିଥିଲେ ଓ ତାଙ୍କର ପତ୍ନୀଙ୍କର ମନୋନୟନ ପ୍ରତ୍ୟାଖ୍ୟାନ ହୋଇଯିବା ପରେ କଂଗ୍ରେସର ଆନୁଷ୍ଠାନିକ ପ୍ରାର୍ଥୀ ହୋଇଥିଲେ। ରଶ୍ମି ବାର୍ବେଙ୍କ ଜାତି ସାର୍ଟିଫିକେଟ୍ ପ୍ରତ୍ୟାଖ୍ୟାନ ହୋଇଯିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚକୁ ଯାଇଥିଲେ। 1 ଏପ୍ରିଲ୍ରେ ଏହାର ଶୁଣାଣି ପାଇଁ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି। ବିହାରର ଗୟା, ନୱାଡା, ଜାମୁଇ ଓ ଔରଙ୍ଗାବାଦ ଲୋକସଭା ଆସନରେ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ମୋଟ 72 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଗୟାରୁ ସର୍ବାଧିକ 22 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିବାବେଳେ ଔରଙ୍ଗାବାଦରୁ 21 ଜଣ ଓ ନୱାଡାରୁ 17 ଜଣ ମନୋନୟନପତ୍ର ଦାଖଲ କରିଛନ୍ତି। ଜାମୁଇରୁ 12 ଜଣ ମନୋନୟନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ 2 ଏପ୍ରିଲ୍ ରହିଛି। 19 ଏପ୍ରିଲ୍ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସେଗୁଡ଼ିକରେ ମତଦାନ ହେବ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଲକ୍ଷ୍ନୌଠାରେ ବିକଶିତ ଭାରତ ଆମ୍ବାସାଡର ବୈଠକରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ାଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ଓ ମୌଳିକ ଢାଞ୍ଚାଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଚଳିତ ଦଶନ୍ଧିରେ ଭାରତ ଅଗ୍ରଣୀ ରହିଛି। କୃଷିର ଆଧୁନିକୀକରଣ ପାଇଁ ବୈଷୟିକ ଜ୍ଞାନ ଓ କୃଷି ବୈଷୟିକ ଷ୍ଟାର୍ଟଅପ୍ଗୁଡ଼ିକର ଭୂମିକାକୁ ଉଲ୍ଲେଖ କରି ସେ କହିଛନ୍ତି ଏଗୁଡ଼ିକ ଯୋଗୁଁ ଉଦ୍ୟୋଗପତିମାନେ କ୍ଷମତାପନ୍ନ ହୋଇଥିବାବେଳେ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି। ସେ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲରେ ଉତ୍ତରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗାଜାରେ ଇସ୍ରାଏଲ୍ର ପ୍ରତି ଆକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ନ୍ୟାୟାଳୟ ଗାଜାରେ ଦୁର୍ଭିକ୍ଷ ପରିସ୍ଥିତିକୁ ଏଡ଼ାଇବା ଲାଗି ସେଠାକୁ ନିର୍ବିଘ୍ନରେ ସହାୟତା ପହଞ୍ଚାଇବା ପାଇଁ ଇସ୍ରାଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ତର୍ଜାତିକ ନ୍ୟାୟାଳୟରେ ସର୍ବସମ୍ମତିକ୍ରମେ ଏହି ନିଷ୍ପଭି ନିଆଯାଇଛି। କିଛି ସପ୍ତାହ ମଧ୍ୟରେ ଗାଜାରେ ଦୁର୍ଭିକ୍ଷ ପଡ଼ିବାର ସତର୍କତା ଜାରି କରାଯାଇଥିଲା। ଇଣ୍ଟିଗ୍ରେଟେଡ୍ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାରିଫିକେସନ୍ ଗ୍ଲୋବାଲ୍ ଇନିସିଏଟିଭ୍ ଗାଜାରେ ଦୁର୍ଭିକ୍ଷ ପଡ଼ିବା ବିଷୟରେ ଅନୁମାନ କରିଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ଏହି ସଂସ୍ଥା ପରିଚାଳିତ ହୋଇଥାଏ। ସହାୟତାକୁ ଅବରୋଧ କରୁଥିବା ଅଭିଯୋଗକୁ ଇସ୍ରାଏଲ୍ ଭିତ୍ତିହୀନ ବୋଲି କହିଛି। ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଜବାବରେ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ନୂଆ ନୂଆ ଉପାୟକୁ ପ୍ରଶ୍ରୟ ଦିଆଯାଉଛି ଓ ଗାଜାରେ ସହାୟତା ପହଞ୍ଚିବା ଲାଗି ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଉପାୟଗୁଡ଼ିକୁ ଜାରି ରଖାଯାଇଛି। ଗାଜାରେ ଜଳ ସ୍ଥଳ ଓ ଆକାଶପଥ ଦେଇ ସହାୟତା ପହଞ୍ଚୁଥିବାର ଇସ୍ରାଏଲ୍ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶ୍ରୀମଦ୍ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜ ଭାରତର ଆଧ୍ୟାତ୍ମିକ ଜାଗରଣର କର୍ଣ୍ଣଧାର ଥିଲେ। ତାଙ୍କର ପରଲୋକ ଗମନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି ବୋଲି ସେ କହିଛନ୍ତି। ଏକ ବ୍ଲଗ୍ରେ ଶ୍ରୀ ମୋଦି କହିଛନ୍ତି କିଛି ବର୍ଷ ପୂର୍ବେ ସ୍ୱାମୀ ଆତ୍ମାସ୍ଥାନନ୍ଦ ପରଲୋକ ଗମନ କରିଥିଲେ ଓ ବର୍ତ୍ତମାନ ଶ୍ରୀମଦ୍ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜ ପରଲୋକ ଗମନ କରିବାରୁ ଆଧ୍ୟାତ୍ମିକ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ କହିଛନ୍ତି ଏହି ସନ୍ଥମାନେ ଆଧୁନିକ ଶିକ୍ଷା ଦକ୍ଷତା ବିକାଶ ଓ ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛନ୍ତି। ଆମେରିକାରେ ପୂର୍ବତନ କ୍ରାଇଟୋ କରେନ୍ସି ଉଦ୍ୟୋଗପତି ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଇଡ୍କୁ 25 ବର୍ଷର କାରା ଦଣ୍ଡାଦେଶ ଦିଆଯାଇଛି। ଏଫ୍ଟିଏକ୍ସ ମାମଲାରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ସେ 800 କୋଟି ଡଲାର ଗ୍ରାହକମାନଙ୍କଠାରୁ ଠକି ନେଇଥିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କଠାରୁ ଜବତ ହୋଇଥିବା ସମ୍ପତ୍ତିରୁ ସରକାର ଗ୍ରାହକମାନଙ୍କୁ ପୈଠ କରିବା ପାଇଁ ଅଦାଲତ ରାୟ ଦେଇଛନ୍ତି। ଏଫ୍ଟିଏକ୍ସ ଗ୍ରାହକମାନେ 800 କୋଟି ଡଲାର କ୍ଷତି ସହିଥିବାବେଳେ ଏଫ୍ଟିଏକ୍ସ ଅଂଶଧନ ପୁଞ୍ଜିନିବେଶକାରୀମାନେ 107 କୋଟି ଡଲାର କ୍ଷତି ସହିଛନ୍ତି। ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର ରାମବନ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତ୍ୟୁ ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅଲ୍ ଇଣ୍ଡିଆ ମଜଲିସ୍ ଇତିହାଦୁଲ୍ ମୁସଲିମିନ୍ ବିହାରରେ 16 ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ। ଅଲ୍ ଇଣ୍ଡିଆ ମଜଲିସ୍ ଇତିହାଦୁଲ୍ ମୁସଲିମିନ୍ ରାଜ୍ୟଶାଖା ସଭାପତି ଅଖତରୁଲ୍ ଇମାନ୍ କହିଛନ୍ତି ଦଳ ପାଟଳୀପୁତ୍ର, ସମସ୍ତିପୁର, ସୀତାମାଢ଼ି, ବାଲ୍ମିକୀ ନଗର ଓ ମଧୁବାନୀ ଲୋକସଭା ଆସନରୁ ପ୍ରାର୍ଥୀ ଛିଡ଼ା କରାଇବ। ପୂର୍ବରୁ ପାର୍ଟି 11 ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଥିଲା। ମାଦ୍ରିଦ୍ ସ୍ପେନ୍ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ମିକ୍ସଡ୍ ଡବଲ୍ସ ଯୋଡ଼ି ଏନ୍ ସିକି ରେଡ୍ଡି ଓ ବି ସୁମିତ୍ ରେଡ୍ଡି ଇଣ୍ଡୋନେସିଆର ରୋହନ ନୌଫଲ କୁସରାଜାନ୍ତେ ଓ ଲିସା ଅୟୁ କୁସୁମାୟତୀଙ୍କୁ 21-14, 11-21 ଓ 17-21 ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପିଭି ସିଦ୍ଧୁ ଆଜି କ୍ୱାର୍ଟର ଫାଇନାଲ୍ରେ ଥାଇଲାଣ୍ଡର ସୁପାନିଦା କାଟେଥୁଙ୍ଗକୁ ଭେଟିବେ। ସିଦ୍ଧୁ ଗତକାଲି ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ। ସେ ଚୀନ୍ ତାଇପେଇର ୱାଇ ହାଙ୍ଗ୍ଙ୍କୁ 21-14 ଓ 21-12 ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲ୍ରେ ସେ ଥାଇଲାଣ୍ଡ ସୁପାନିଦା କାଟେଥୁଙ୍ଗକୁ ଭେଟିବେ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ରୁଷ ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ କମିଶନର ସି ଭିଜିଲ୍ ଆପ୍ରେ ଏପର୍ଯ୍ୟନ୍ତ 79,000 ଅଭିଯୋଗ ଦାଖଲ ହୋଇଛି। ଗାଜାରେ ଦୁର୍ଭିକ୍ଷ ପରିସ୍ଥିତିକୁ ଏଡ଼ାଇବା ଲାଗି ସେଠାକୁ ନିର୍ବିଘ୍ନରେ ସହାୟତା ପହଞ୍ଚାଇବା ପାଇଁ ଆନ୍ତର୍ଜାତିକ ନ୍ୟାୟାଳୟ ଇସ୍ରାଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ମିକ୍ସଡ୍ ଡବଲ୍ସ ଯୋଡ଼ି ଏନ୍ ସିକି ରେଡ୍ଡି ଓ ବି ସୁମିତ୍ ରେଡ୍ଡି ମାଦ୍ରିଦ୍ ସ୍ୱେନ୍ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସମ୍ବାଦ ଶେଷ ହେଲା।